ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବା ଶୁକ୍ରବାର ଦିନ ତିନିଦିନିଆ ଓଡ଼ିଶା ଗସ୍ତି ଆସୁଛନ୍। 21 ତାରିଖ ଦିନ ବେଲବୁଡ଼େ ଶ୍ରୀ ଶାହା ଝାରସୁଡ଼ା ବିମାନ ବନ୍ଦରନ ପହଞ୍ଚିବାର ଉଦ୍ରୁ 22 ତାରିଖ ଦିନ ସକାଳେ ସମ୍ବଲପୁରନ ମା' ସମଲେଶ୍ୱରୀଙ୍କର ଦର୍ଶନ କରିବେ। ଇତାର ଉତ୍ତରୁ ଶ୍ରୀ ଶାହା ପିଏଚ୍ଡି ପଡ଼ିଆଠାରେ ଜିଲ୍ଲାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିବେ। ଆର୍ ଗୋଟିଏ ସାଧାରଣ ସଭା ତିଭିଲ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେହିଦିନ ବେଲବୁଡ଼େ ଶ୍ରୀ ଶାହା ପୁରୀ ଯାଇକରି 23 ତାରିଖ ଦିନ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ଦର୍ଶନ କରିବେ। ତାପରେ ଜଟଣୀନ ଦେଶର 2 ନମ୍ବର ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହାଙ୍କର ଗସ୍ତର ଲାଗି ସମ୍ବଲପୁରନ ଦଳୀୟ ପଦାଧିକାରୀମାନଙ୍କର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। କେନ୍ଦ୍ର ସରକାର ଖେଲ୍କେ ସଂସ୍କୃତି ଆର୍ ଜୀବନଶୈଳୀର ଗୋଟିଏ ଅଭିନ୍ନ ଅଂଶ ଭାବେ ସାମିଲ କରିବା ଲାଗି ଲକ୍ଷ୍ୟ ରଖିଛନ୍ ବୋଲି କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍। ଗଲାକାଲି ନୂଆଦିଲ୍ଲୀନ ଫିଟ୍ ଇଣ୍ଡିଆ କାର୍ନିଭାଲ୍କେ ଉଦ୍ଘାଟନ କରିକି କେନ୍ଦ୍ରମନ୍ତ୍ରୀ କହିଛନ୍ ଯେ ଗୋଟିଏ ସୁସ୍ଥ ସମାଜ ଦେଶର ବିକାଶ ଆର୍ ପ୍ରଗତିକେ ସୁନିଶ୍ଚିତ କରସି। କାର୍ନିଭାଲ୍ଟି ଯୋଗ, ଏରୋବିକ୍ସ ଆର୍ ଜୁମ୍ବା ସାଧାରଣ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ବାବଦେ ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବା। ଏ ଅବସରରେ ଫିଟ୍ ଇଣ୍ଡିଆ ସାଇକେଲ ପଦକ୍ଷେପର ଲାଭ ବାବଦେ ଗୋଟିଏ ପୁସ୍ତିକା କେବିଲ୍ ଶ୍ରୀ ମାଣ୍ଡବ୍ୟ ଉନ୍ମୋଚନ କରିଛନ୍। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଆଜି ଶୁଣାଣି ବନ୍ଦ ରହିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାନୁ ଶୁଣାଣି ବନ୍ଦ ରହିବା ଆଉ ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଙ୍କୁ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ଏବେ ରବି ଋତୁ ଧାନଘିଣା ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲୁଛି। ଏଥିଲାଗି ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି, ପେକ୍ସ, ଲେମ୍ସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ ପାଣି ପଞ୍ଚାୟତମାନଙ୍କେ ଆଗୁଆ ପଞ୍ଜୀକରଣ କରିପାରିବେ। ଗଲାବର୍ଷର ରବି ଋତୁ ଲାଗି ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କୁ ଏ ବର୍ଷର ଲାଗି ଫେର୍ ଘା ପଞ୍ଜୀକରଣ କରିବା ଲାଗି ପଡ଼୍ବା। ପଞ୍ଜୀକରଣ ଫର୍ମ ସମିତିମାନଙ୍କୁ ଏବେ ବୁଧବାର ତକ୍ ମିଲ୍ବା। ଏବେ 31 ତାରିଖ ଭିତରେ ପଞ୍ଜୀକରଣ ଆର୍ ନବୀକରଣ ଫର୍ମ ଚାଷୀମାନେ ସମିତି କାର୍ଯ୍ୟାଳୟ ଦାଖିଲ କରିପାରିବେ। ରାଜ୍ୟ ସରକାରଙ୍କ ତରଫରୁ ଏ ବାବଦ ଐତକା ସୂଚନା ଲାଗି ଗୋଟିଏ ହେଲ୍ପଲାଇନ୍ ନମ୍ବର 1967 କେ ଜାରି କରାଯାଇଛି। ରବି ଋତୁ ଲାଗି ଧାନଘିନା ଏବା ମେ 1 ତାରିଖ ନୁମୁଲ ହୋଇକରି ଜୁନ୍ 30 ତାରିଖ ତକ୍ ଚାଲିବ ବୋଲି ସରକାରଙ୍କର ତରଫରୁ କୁହାଯାଇଛି। କେନ୍ଦ୍ର ସଂସ୍କୃତି ଆଉ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭୁବନେଶ୍ୱରଠାରେ ଜାତୀୟ ସ୍ତରଥି ମଡର୍ନ ଆର୍ଟ ଗ୍ୟାଲେରୀ ସ୍ଥାପନା ପ୍ରସ୍ତାବକେ ସହମତି ଦେଇଛନ୍। ରାଜଧାନୀ ଭୁବନେଶ୍ୱରର ମଡର୍ନ ଆର୍ଟ ଗ୍ୟାଲେରୀର ଗୋଟିଏ ଶାଖା ସ୍ଥାପନା କରାଗଲେ ଖୁବ୍ ସଂଖ୍ୟାତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯାଇପାରିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି କେନ୍ଦ୍ର ସ୍ଥାପନା ହେବାନୁ ରାଜ୍ୟର ବହୁତଟି ନାକରା କଳାକାରମାନଙ୍କର କାରିଗରୀ ଠାନ୍ ପାଇବାର ସହିତ ଏବା ପିଢ଼ିଙ୍କୁ ରାଜ୍ୟର ସଂସ୍କୃତି ଆର୍ ପୁରୁଣା ଐତିହ୍ୟ ବାବଦେ ଶିଖାଯାଇପାରିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍। ହକିକେ ଲୋକପ୍ରିୟ ଓ ପ୍ରଚାର ପ୍ରସାର କରବାର ଦିଗେ ପ୍ରସାର ଭାରତୀର ଉଲ୍ଲେଖନୀୟ ଅବଦାନ ଲାଗି ହକି ଇଣ୍ଡିଆ ତରଫରୁ ପ୍ରସାର ଭାରତୀକେ 2024 ବର୍ଷ ଲାଗି ଯମନ ଲାଲ ଶର୍ମା ପୁରସ୍କାର ଦିଆଯାଇଛି। ଭାରତୀୟ ହକିର 100 ବର୍ଷର ପୂର୍ତ୍ତି ଅବସରରେ ଆଉ 1975 କ୍ୱାଲାଲାମ୍ପୁର ବିଶ୍ୱକପ୍ ବିଜୟର ସ୍ମୃତି ସ୍ୱରୂପ 7 ନମ୍ବର ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦିଆଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଆଉ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଗୋଡରାମୁଣ୍ଡା ଗାଁ ଦୁଇଦିନ ଧରିକରି ଚାଲିଥିବା ଜିଲ୍ଲାସ୍ତରୀୟ ପାଲା ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପାଲା ପରିବେଷଣ ଲୋକକଲାର ଚିରନ୍ତନ ସତ୍ୟ ଆର୍ ସାଂସ୍କୃତିକ ଜାଗରଣ ବୋଲିକରି କହିଛନ୍। ଏ ଅବସରରେ ଚିପିଲମାର ରାଧେଶ୍ୟାମ ପଣ୍ଡାଙ୍କୁ ପଶ୍ଚିମ ଓଡ଼ିଶା ପାଲା ସମ୍ରାଟ ଉପାଧିତି ସମ୍ମାନିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ପାଟନାଗଡ଼ନ ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସହରର କୁସୁମକାନୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହେବାରକେ ଥିବାର ଗୋଟିଏ ମଲ୍ଟିପର୍ପଜ୍ ହଲ୍ର ସ୍ଥାପନା କରିଛନ୍। ତାର ଉତ୍ତରୁ ଉପମୁଖ୍ୟମନ୍ତ୍ରୀ ପାଟନାଗଡ଼ ନିର୍ବାଚନ ମଣ୍ଡଳୀର ପାଟନାଗଡ଼ାର ଖପ୍ରାଖୋଲ ବ୍ଲକ୍କେ ଯୋଡ଼ୁଥିବା ରାସ୍ତାକେ ବରପଦରଠାରେ ପୂର୍ତ୍ତ ବିଭାଗ ତରଫରୁ ତିଆରି ହେବାରକେ ଥିବାର 13 କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଜଲ୍ଦି ଏସବୁ କାମମାନଙ୍କୁ ସାରବାର ଲାଗି ଉପମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର କେତେଟା ଜିଲ୍ଲାନ ଏବେ 3 ଦିନ ତକ୍ ଜବରଖରା ଲାଗି ରହିବା। ସନ୍ଧ୍ୟା ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର ଆର୍ ବୌଦ୍ଧ ଜିଲ୍ଲାର ଗୋଟିଏ ଯୋଡ଼େ ଜାଗାନ ଜବରଖରାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଜହତାତି 43.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା 7ଟା ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଏଛନ୍ତି ଆଞ୍ଚଳିକ ଖବରିନ ଶେଷ ହେଲା। আর বেলার আঞ্চলিক খবর শুনিপারবে রাতে 7 বাজে 2 মিনিট থেকে। জোহার।